ଜଗତର ନାଥ ପ୍ରଭୁ ଜଗନ୍ନାଥ ଯେଉଁ ପବିତ୍ର ଧାମରେ ବିରାଜମାନ, ସେଇ ପବିତ୍ର ଧାମଟି ହେଲା ଶଙ୍ଖକ୍ଷେତ୍ର ନୀଳାଚଳ ପୁରୀ, ଯେଉଁ ଧାମରେ ବରଷକ ବାର ମାସ ଲାଗି ରହିଥାଏ ନିତି ଭକ୍ତଙ୍କ ଗହଳି। ଆହା, କି ସୁନ୍ଦର ସେଇ ନୀଳାଚଳ ଧାମ, ଯେଉଁଠି କେବଳ ଭକ୍ତ ସହିତ ହୁଏ ଭଗବାନଙ୍କର ମିଳନ।
ମିଥୁନ।